46 ନମ୍ବର ୱାର୍ଡ ସବର ସାହି ସଞ୍ଜିଲତା ଦଳେଇ କହୁଛି। ଆମର ସାହିରେ 10 ଘରରୁ 15 ଘର ବସବାସ କରୁଛୁ। 10 ଘର 15 ଘରରେ ଗୋଟିଏ ଲାଟିନ୍ର ବ୍ୟବସ୍ଥା ଅଛି। ଗୋଟିଏ ଲାଟିନ୍କୁ ବ୍ୟବହାର କରୁଛି, ଯୋଉଟାକି ସେଟା ବହୁତ ପୁରୁଣା ହେଇଗଲାଣି, ପୁଣି ସେଟା ଖରାପ ବି ହେଇଗଲାଣି। ଯେ ତାର ଦୟାକରି କିଛି ଗୋଟେ ମରାମତି ଯଦି କରନ୍ତେ, ଆମେ ସାହି ବାସିନ୍ଦା ଆପଣଙ୍କ ପାଖରେ ଚିର ଉପକୃତ ହୁଅନ୍ତୁ।